ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଆସନ୍ତା ବଜେଟ୍ର ରୂପରେଖ ପ୍ରସ୍ତୁତି ନେଇ ନୀତି ଆୟୋଗର ଅର୍ଥନୀତିଜ୍ଞଙ୍କ ସହ ନୂଆଦିଲ୍ଲୀଠାରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ବିଲ୍ ଉପରେ ତର୍ଜମା ପାଇଁ ଆସନ୍ତା 8 ତାରିଖରେ ବସିବ ଜେପିସିର ପ୍ରଥମ ବୈଠକ। ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଏନ୍ସିଆର୍ବି ସହ ସମୀକ୍ଷା ବୈଠକରେ ଯୋଗଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସଚେତନ ଉପଭୋକ୍ତା ହିଁ ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ ପକାଇପାରିବେ କହିଲେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ। ଏବଂ ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି 2025 କ୍ରିକେଟ୍ ପ୍ରତିଯୋଗିତା ପାଇଁ କାର୍ଯ୍ୟସୂଚୀ ଘୋଷିତ। କେନ୍ଦ୍ର ବଜେଟ୍ 2025-26 ପ୍ରସ୍ତୁତି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ନୀତି ଆୟୋଗରେ ବିଶିଷ୍ଟ ଅର୍ଥନୀତିଜ୍ଞମାନଙ୍କ ସହିତ ପରାମର୍ଶ କରିଛନ୍ତି। ଏହି ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିଆର୍ ସୁବ୍ରମଣ୍ୟମ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ବଜେଟ୍ 2025-26 ପାଇଁ ପ୍ରାକ୍ ବଜେଟ୍ ପରାମର୍ଶ ଚଳିତ ମାସ 6 ତାରିଖରୁ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ, କୃଷକ ସଂଗଠନ, ଅର୍ଥନୀତିଜ୍ଞ ଏବଂ ଏମ୍ଏସ୍ଏମ୍ଇମାନଙ୍କ ସହିତ ପରାମର୍ଶ କରିଛନ୍ତି। ଆସନ୍ତା ଫେବୃଆରୀ 1 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଲୋକସଭାରେ 2025-26 ବର୍ଷର ବଜେଟ୍ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ସଂସଦରେ ଆଗତ ହୋଇଥିବା ଏକ ରାଷ୍ଟ୍ର ଏକ ନିର୍ବାଚନ ସମ୍ପର୍କିତ 2 ବିଲ୍ ଉପରେ ତର୍ଜମା କରିବା ପାଇଁ ଆସନ୍ତା ଜାନୁଆରୀ 8 ତାରିଖରେ ଯୁଗ୍ମ ସଂସଦୀୟ କମିଟି ଜେପିସିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। 39 ସଦସ୍ୟ ବିଶିଷ୍ଟ ଜେପିସିରେ ଲୋକସଭାରୁ 27 ଜଣ ଏବଂ ରାଜ୍ୟସଭାରୁ 12 ଜଣ ସଦସ୍ୟ ରହିଛନ୍ତି। ପରବର୍ତ୍ତୀ ସଂସଦ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ସୁଦ୍ଧା କମିଟି ଗୃହରେ ତା'ର ରିପୋର୍ଟ ଦାଖଲ କରିବ। ଏହି କମିଟିରେ ବରିଷ୍ଠ ବିଜେପି ନେତା ପିପି ଚୌଧୁରୀ ଅଧ୍ୟକ୍ଷ ରହିଛନ୍ତି। ଏହି ବିଲ୍ଗୁଡ଼ିକୁ ଆନୁଷ୍ଠାନିକ ଭାବେ 129ତମ ସମ୍ବିଧାନ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2024 ନାମରେ ନାମିତ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏନ୍ସିଆର୍ବି ସହିତ 3 ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଶ୍ରୀ ଶାହା ଆନ୍ତଃ କାର୍ଯ୍ୟକ୍ଷମ ଅପରାଧିକ ନ୍ୟାୟ ବ୍ୟବସ୍ଥା ଆଇସିଜେଏସ୍ 2.0 ନୂତନ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଏନ୍ସିଆର୍ବିକୁ ପରାମର୍ଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ପୀଡ଼ିତ ଏବଂ ଅଭିଯୋଗକାରୀଙ୍କ ଲାଭ ପାଇଁ ପଞ୍ଜୀକରଣଠାରୁ ଆରମ୍ଭ କରି ମାମଲାର ସମାଧାନ ପର୍ଯ୍ୟନ୍ତ ସମସ୍ତ ଅପରାଧିକ ମାମଲା ପାଇଁ ପୂର୍ବ ନିର୍ଦ୍ଧାରିତ ପର୍ଯ୍ୟାୟରେ ଏବଂ ସମୟସୀମା ମଧ୍ୟରେ ସତର୍କତା ସୃଷ୍ଟି କରାଯିବା ଉଚିତ। ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଇ ସାକ୍ଷ୍ୟ, ନ୍ୟାୟ, ଶ୍ରୁତି, ଇ ସାଇନ୍ ଏବଂ ଇ ସୁମନ ଭଳି ଆପ୍ଲିକେସନ୍ ବ୍ୟବହାର ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଏନ୍ସିଆର୍ବିର ଅଧିକାରୀମାନଙ୍କ ଏକ ଦଳ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପରିଦର୍ଶନ କରି ବୈଷୟିକ ପ୍ରକଳ୍ପ ଗ୍ରହଣକୁ ବୃଦ୍ଧି କରିବା ଏବଂ ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ଉପାୟରେ ସହାୟତା କରିବା ପାଇଁ ମଧ୍ୟ ଶ୍ରୀ ଶାହା କହିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ସହିତ ନିୟମିତ ଭାବେ ଆଲୋଚନା କରି ଅପରାଧ ଓ ଅପରାଧିକ ଟ୍ରାକିଂ ନେଟୱାର୍କ ଓ ସିଷ୍ଟମ ଏବଂ ଆଇସିଜିଏସ୍ର ଅଗ୍ରଗତି ଉପରେ ନଜର ରଖିବା ସହ ପ୍ରକଳ୍ପକୁ ଆଗେଇ ନେବା ପାଇଁ ଶ୍ରୀ ଶାହା ଅନୁରୋଧ କରିଥିଲେ। ସେହିପରି ଅଜଣା ମୃତଦେହ ଏବଂ ଅଜଣା ଲୋକଙ୍କୁ ଚିହ୍ନଟ କରିବା ପାଇଁ ବାୟୋମେଟ୍ରିକ୍ ଟେକ୍ନୋଲୋଜିର ବ୍ୟବହାର କରାଯିବା ଉଚିତ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। ସଚେତନ ଉପଭୋକ୍ତା ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ ପକାଇପାରିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମତବ୍ୟକ୍ତ କରିଛନ୍ତି। ଜାତୀୟ ଉପଭୋକ୍ତା ଦିବସ ଅବସରରେ ଆଜି ଇ କମର୍ସ ପ୍ଲାଟଫର୍ମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ଯୋଶୀ ଭର୍ଚୁଆଲ୍ରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଇ କମର୍ସ ପ୍ଲାଟଫର୍ମରେ ଗ୍ରାହକଙ୍କ ସୁରକ୍ଷା ଏବଂ ଠକେଇ ସମ୍ପର୍କରେ ଚିହ୍ନଟ କରିବା ପାଇଁ ଶ୍ରୀ ଯୋଶୀ ଜାଗୋ ଗ୍ରାହକ, ଜାଗୋ ଆପ୍, ଜାଗୃତି ଆପ୍ ଏବଂ ଜାଗୃତି ଡ୍ୟାସ୍ବୋର୍ଡ ଉନ୍ମୋଚନ କରିଛନ୍ତି। ଜାଗୋ ଗ୍ରାହକ ଜାଗୋ ଆପ୍ ଗ୍ରାହକଙ୍କ ଅନ୍ଲାଇନ୍ କାରବାର ସମୟରେ ସମସ୍ତ URL ବିଷୟରେ ଜରୁରୀ ଇ କମର୍ସ ସୂଚନା ପ୍ରଦାନ କରିବ। ଯଦି କୌଣସି URL ଅସୁରକ୍ଷିତ ହୋଇଥିବ ଏବଂ ସତର୍କତା ଆବଶ୍ୟକ କରୁଥିବ ସେ କ୍ଷେତ୍ରରେ ଗ୍ରାହକମାନଙ୍କୁ ଏହି ଆପ୍ ସତର୍କ କରାଇବ। ଶ୍ରୀ ଯୋଶୀ ତାଙ୍କ ବାର୍ତ୍ତାରେ ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ବିଶ୍ୱସନୀୟ ବଜାର ସ୍ଥାନ ପ୍ରଦାନ କରିବା ଏବଂ ଡିଜିଟାଲ କ୍ଷେତ୍ରରେ ଠକେଇ ଉପରେ ନଜର ରଖିବା ଲାଗି ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗଲଙ୍କ ପରଲୋକରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶୋକବାର୍ତ୍ତା ଜାରି କରି ଉପରାଷ୍ଟ୍ରପତି କହିଛନ୍ତି, ଶ୍ରୀ ବେନେଗଲଙ୍କ ଚଳଚ୍ଚିତ୍ରଗୁଡ଼ିକ ସାମାଜିକ ବାସ୍ତବତାକୁ ଅତୁଳନୀୟ ଗଭୀରତା ଏବଂ ସମ୍ବେଦନଶୀଳତାର ସହିତ ଅନୁଶୀଳନ କରି ରୂପାୟିତ ହୋଇଛି। କଳା, ସଂସ୍କୃତି ଓ କାହାଣୀ ସୃଷ୍ଟି କ୍ଷେତ୍ରରେ ବେନେଗଲଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ। ବେନେଗଲଙ୍କ ଅଗ୍ରଣୀ କାର୍ଯ୍ୟ ଭାରତୀୟ ଚଳଚ୍ଚିତ୍ରର ଦୃଶ୍ୟପଟକୁ ଅଧିକ ସମୃଦ୍ଧ କରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଶ୍ୟାମ ବେନେଗଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଫିଲ୍ମ ନିର୍ମାତା ବେନେଗଲଙ୍କ କାହାଣୀ ଉପସ୍ଥାପନା ଶୈଳୀକୁ ପ୍ରଶଂସା କରି କହିଛନ୍ତି, ଏହା ଭାରତୀୟ ସିନେମା ଉପରେ ଗଭୀର ପ୍ରଭାବ ପକାଇଛି। ଶ୍ରୀ ବେନେଗଲଙ୍କ କାର୍ଯ୍ୟକୁ ବିଭିନ୍ନ ବର୍ଗର ଲୋକମାନେ ଆଗାମୀ ଦିନରେ ସ୍ମରଣ କରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, 90 ବର୍ଷ ବୟସ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ବେନେଗଲଙ୍କର ଗତକାଲି ପରଲୋକ ଘଟିଥିଲା। ମୁମ୍ବାଇର ଶିବାଜୀ ପାର୍କରେ ରାଜ୍ୟ ମର୍ଯ୍ୟାଦାର ସହ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଆଜି ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି 2025 ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଆସନ୍ତା ବର୍ଷ ଫେବୃଆରୀ 19 ତାରିଖରୁ ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା 8ଟି ଦଳକୁ 2ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ଏ ରେ ଭାରତ ସହିତ ବାଂଲାଦେଶ, ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ରହିଛନ୍ତି। ଗ୍ରୁପ୍ ବି ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସ୍ଥାନିତ ହୋଇଛନ୍ତି। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ ଆସନ୍ତା ଫେବୃଆରୀ 19 ତାରିଖ ଦିନ କରାଚିଠାରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଆସନ୍ତା ଫେବୃଆରୀ 20 ତାରିଖରେ ଦୁବାଇଠାରେ ବାଂଲାଦେଶକୁ ଭେଟିବ। 23 ତାରିଖ ଦିନ ଦୁବାଇଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ଗୁଡ଼ିକ ଲାହୋର, କରାଚି ଏବଂ ରାଉଲପିଣ୍ଡିରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ୍ ମାର୍ଚ୍ଚ 4 ତାରିଖରେ ଦୁବାଇରେ ଏବଂ ଦ୍ୱିତୀୟ ସେମିଫାଇନାଲ୍ ଓ ଫାଇନାଲ୍ ମାର୍ଚ୍ଚ 5 ଓ 9 ତାରିଖରେ ଲାହୋରଠାରେ ଖେଳାଯିବ। 19 ବର୍ଷରୁ କମ୍ T20 ମହିଳା ବିଶ୍ୱକପ୍ 2025 ପାଇଁ ବିସିସିଆଇ 15 ଜଣିଆ ଭାରତୀୟ ମହିଳା କ୍ରିକେଟ୍ ଦଳ ଘୋଷଣା କରିଛି। ବ୍ୟାଟିଂ ଅଲରାଉଣ୍ଡର ନିକି ପ୍ରସାଦଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ସାନିକା ଚାଲକେଙ୍କୁ ଉପ ଅଧିନାୟକ ଭାବେ ମନୋନୀତ କରାଯାଇଛି। କମଳିନୀ ଜି ଏବଂ ଭାବିକା ଅହିରେଙ୍କୁ ୱିକେଟ୍ କିପର ଭାବେ ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ଆସନ୍ତା January 18ରୁ ମାଲେସିଆର କ୍ୱାଲାଲମ୍ପୁରରେ ଏହି ବିଶ୍ୱକପ୍ ଖେଳାଯିବ। January 19 ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ଦଳ ତା'ର ପ୍ରଥମ ମ୍ୟାଚ୍ ଖେଳିବ। ଜଳଜୀବନ ମିଶନ କାର୍ଯ୍ୟକାରୀ କରିବାରେ ଝାଡ଼ଖଣ୍ଡ ସରକାର ଅବହେଳା କରିଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାର ସମୀକ୍ଷା କରିବା ପାଇଁ ଆକାଂକ୍ଷୀ ଜିଲ୍ଲା ପାଲାମୁରେ 3ଦିନିଆ ସରକାରୀ ଗସ୍ତରେ ଆସିଥିବା ମନ୍ତ୍ରୀ ଡକ୍ଟର ମୁରୁଗାନ କହିଛନ୍ତି, କେନ୍ଦ୍ର ସରକାର ଝାଡ଼ଖଣ୍ଡକୁ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ 5 ବର୍ଷ ପୂର୍ବରୁ ଆବଶ୍ୟକ ପରିମାଣର ଅର୍ଥ ଯୋଗାଇ ଦେଇଥିଲେ, କିନ୍ତୁ ରାଜ୍ୟ ସରକାରଙ୍କ ଆଗ୍ରହ ଅଭାବରୁ ମିଶନର ସଠିକ୍ କାର୍ଯ୍ୟକାରିତା ହୋଇପାରିଲା ନାହିଁ। ପାଣିପାଗ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ରେ ଆସନ୍ତାକାଲି ପର୍ଯ୍ୟନ୍ତ ଭୀଷଣ ଶୀତଲହରୀ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା 2 ଦିନ ମଧ୍ୟରେ ପଶ୍ଚିମବଙ୍ଗ, ବିହାର, ଆସାମ, ମେଘାଳୟ, ଦିଲ୍ଲୀ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ରାତ୍ରି ଓ ସକାଳେ ଘନ କୁହୁଡ଼ି ଦେଖାଦେବ ବୋଲି IMD କହିଛି। ସେହିପରି ଓଡ଼ିଶା, ଉପକୂଳ, ଆନ୍ଧ୍ରପ୍ରଦେଶ, ୟାନାମା ଏବଂ ରାୟଲସୀମାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତା ବଜେଟ୍ର ରୂପରେଖ ପ୍ରସ୍ତୁତି ନେଇ ନୀତି ଆୟୋଗର ଅର୍ଥନୀତିଜ୍ଞଙ୍କ ସହ ନୂଆଦିଲ୍ଲୀଠାରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ବିଲ୍ ଉପରେ ତର୍ଜମା ପାଇଁ ଆସନ୍ତା 8 ତାରିଖରେ ବସିବ JPCର ପ୍ରଥମ ବୈଠକ। ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ NCRB ସହ ସମୀକ୍ଷା ବୈଠକରେ ଯୋଗଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସଚେତନ ଉପଭୋକ୍ତା ହିଁ ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ ପକାଇପାରିବେ କହିଲେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ଏବଂ ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି 2025 କ୍ରିକେଟ୍ ପ୍ରତିଯୋଗିତା ପାଇଁ କାର୍ଯ୍ୟସୂଚୀ ଘୋଷିତ। ସମ୍ବାଦ ଶେଷ ହେଲା।